ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବା କାଲ ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଇଜେ ଆଇବା କାଲ କଳାହାଣ୍ଡି ଜିଲ୍ଲାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ଆଇବାର ତିନି ମାସ ଭିତରେ ଆନ୍ବେ ସମାନ ଭୂମିନୀତି, ସୂଚନା ଦେଲେ ଆଇନ ମନ୍ତ୍ରୀ। ଆଉର୍ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ଆଇବାର ଦୁଇ ଦିନେ ଜବର ଖରା ଲାଗି ରହିବା। ଆଜି ସମ୍ବଲପୁରନ ରାଜ୍ୟର ସବୁନୁ ଜହତାତି 42 ଡିଗ୍ରୀ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆଇବା କାଲି ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଗାଏ ପ୍ରସାରଣ କରାଯିବା। ଭୂମିକମ୍ପ ପ୍ରଭାବିତ ମ୍ୟାମାରକେ ଭାରତ ସରକାର ରାତାରାତି ରିଲିଫ୍ ସାହାଜ ପଠାଇଛନ୍। ଅପରେସନ୍ ବ୍ରହ୍ମା ଜରିଏ ଗଲାରାତି ଭାରତୀୟ ବାୟୁସେନାର ବିମାନ ପାଖାପାଖି 15 ଟନ୍ର ସାହାଯ୍ୟ ଦରବ ନେଇକରି ମ୍ୟାମାରକେ ଯାଇଥିଲା। ସେନ୍ତା ଆହୁରି ସାହାଯ୍ୟ ଦରବ ଧରିକରି ଭାରତୀୟ ସେନାର 2ଟା ଜାହାଜ ମ୍ୟାମାର ଯାତ୍ରା କରିଛି। ରିଲିଫ୍ ଆର୍ ଉଦ୍ଧାର କାମ ଲାଗି ଏନ୍ଡିଆର୍ଏଫ୍ର 80 ଜଣିଆ ଦଲ ଯାଇଛନ୍ ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଏ ମ୍ୟାମାର ଆର୍ ଥାଇଲାଣ୍ଡର ନାଗରିକଙ୍କ ସୁରକ୍ଷା ଲାଗି ପ୍ରାର୍ଥନା କରିଛନ୍। ଭାରତ ସବୁ ପ୍ରକାର ସାହାଯ୍ୟ କରବାର ଲାଗି ତୟାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ମ୍ୟାମାର ଗଲାକାଲ ହୋଇଥିବାର ଭୂମିକମ୍ପତି ମୃତ୍ୟୁ ସଂଖ୍ୟା 694 ଟପିଛି। ରିକ୍ଟର ସ୍କେଲ୍ତି ଭୂମିକମ୍ପର ତୀବ୍ରତା 7.7 ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ କଳାହାଣ୍ଡି ଜିଲ୍ଲାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ। ଭବାନୀପାଟଣା କ୍ରିଷ୍ଣାନଗର ପଡ଼ିଆଠାରେ ହେବାର ଥିବାର ଖାସ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଜନା ଜରିଏ ପହିଲା କ୍ଷେପେ ରାଜ୍ୟର 50,000 ଅତ୍କା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସାହାଯ୍ୟ ବାଣ୍ଟବେ। ଇତି କଳାହାଣ୍ଡି ଜିଲ୍ଲାର 3,200 ହିତାଧିକାରୀ ଉପକୃତ ହେବେ। ଇତାର ସହିତ ଜିଲ୍ଲାର 500 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ନେଇକରି ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ସରିଛି। ଏ ବାବଦେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କହିଛନ୍।
ଆମ କାଲାହାଣ୍ଡି ମାଟି ପାଇଁ ବହୁତ ଗୋଟେ ଖୁସିର କଥା। ମାନ୍ୟବର ମୁଖ୍ୟମନ୍ତ୍ରୀ 30 ତାରିଖ କାଲାହାଣ୍ଡି ଗସ୍ତରେ ଆସୁଛନ୍ତି। କାଲାହାଣ୍ଡି ମାଟିରୁ ସମସ୍ତ ପୁରା ଓଡ଼ିଶା ରାଜ୍ୟ ପାଇଁ ଅନ୍ତୋଦୟ ଗୃହ ଯୋଜନାର ଲଞ୍ଚିଂ କାଲାହାଣ୍ଡିର ଯେଉଁ ଆମର କ୍ରିଷ୍ଣାନଗର ପଡ଼ିଆ ଅଛି ସେଠୁ କରାଯିବ। ଅନ୍ତୋଦୟ ଗୃହ ଯୋଜନା ଅଣ୍ଡର ଯେଉଁ ଡିଷ୍ଟ୍ରେସ୍ଡ ଲୋକ ଅଛନ୍ତି ତାଙ୍କ ପ୍ରାୟୋରିଟିରେ ଘର ସେ କେମିତି ପାଇବେ ସେ ବିଷୟରେ ସେ ସ୍କିମ୍ର ଲଞ୍ଚିଂ କରାହେବ। ଆଉ ମୁଁ ଆଶା କରୁଛି କି ମ୍ୟାକ୍ସିମମ୍ କାଲାହାଣ୍ଡିବାସୀ ଆସିବେ ଆଉ ପ୍ରୋଗ୍ରାମ ବହୁତ ସକ୍ସେସଫୁଲ ହେବ। କାଲାହାଣ୍ଡିକୁ ଫାର୍ଷ୍ଟ ଫେଜ୍ରେ ଆମେ 3,200 ବେନିଫିସିଆରିଜ୍ର ଲିଷ୍ଟ ଦେଇଦେଇଛୁ। ତାପରେ ଡିପାର୍ଟମେଣ୍ଟ ଆଜ୍ ପର୍ ଦି ନିଡ୍ ଅଲଗା ଅଲଗା ଜିଲ୍ଲାଙ୍କୁ ଟାର୍ଗେଟ୍ ଦେବେ।
ରାଜ୍ୟ ତିନି ମାସ ଭିତରେ ନୂଆ ସମାନ ଭୂମିନୀତି ୟୁନିଫର୍ମ ଲ୍ୟାଣ୍ଡ ପଲିସି ଅଣାଯିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଶ୍ରୀଜଗନ୍ନାଥଙ୍କର ଜମି ବିବାଦ 2 ବର୍ଷ ଭିତରେ ସମାଧାନ କରାଯିବା। ଶ୍ରୀଜଗନ୍ନାଥଙ୍କର ଜମି ଦଖଲ କରିଥିବା ଲୋକକୁ ଭୂମି ବନ୍ଦୋବସ୍ତ କରାଯିବା। ଯେନ୍ମାନେ ବହୁତ ବଛର ଶ୍ରୀଜଗନ୍ନାଥଙ୍କର ଜମି ଦଖଲ କରିଥିଲେ ସେମାନଙ୍କୁ 100 ଡିସମିଲ୍ ଜାଗା ରିହାତି ଦାମ୍ଥି ସରକାର ଦେବେ। ବାକି ଜମି ଉପରେ ଅର୍ଥ ଆଦାୟ କରାଯିବା ବୋଲି ମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାର 183,785 ଜଣ ଆବେଦନକାରୀ ବାଦ ପଡ଼ିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜ୍ ବିଧାନସଭାନ କହିଛନ୍। ସେ କହିଛନ୍, ପହିଲା କିସ୍ତି 1,65,877 ଜଣ ମହିଳା ସାହାଯ୍ୟ ଟଙ୍କା ପାଇଥିଲେ। ରାଜ୍ୟ ସରକାର ଏ ବାବଦେ 5,32,93,00,000 ଟଙ୍କା ଦେଇଛନ୍। ସେନ୍ତା 2 ନମ୍ବର କିସ୍ତି ହିତାଧିକାରୀମାନଙ୍କୁ 4,941,04,00,000 ଟଙ୍କା ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। 2019-2024 ଭିତରେ 4,84,10,000 ଅତ୍କା ପର୍ଯ୍ୟଟକ ରାଜ୍ୟର ଭିନ୍ ଭିନ୍ ପର୍ଯ୍ୟଟନସ୍ଥଳୀ ବୁଲିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବିଧାୟକ ଅରୁଣ ସାହୁଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ଏ ସମୟ ଭିତରେ 2,23,625 ଜଣ ବିଦେଶୀ ପର୍ଯ୍ୟଟକ ରାଜ୍ୟ ବୁଲିଛନ୍। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରଟି ରାଜ୍ୟର ସ୍ଥିତିକେ ବରକସ କରବାର ଲାଗି ସରକାର ବହୁତଟେ ରଣନୀତି କାର୍ଯ୍ୟକାରୀ କରୁଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। କଏଦୀମାନଙ୍କର ପିଲାକର ପାଠପଢ଼ା ଲାଗି ମହିଳା ଶିଶୁ ବିକାଶ ବିଭାଗର ଖାସ୍ ନିର୍ଦ୍ଦେଶାବଳୀ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍, 338 ଜଣ କଏଦୀଙ୍କର ପିଲାମାନଙ୍କୁ ଚିହ୍ନଟ କରାଯାଇକରି 240 ଜଣ ଛୁଆକୁ ଶିଶୁ ଯତ୍ନ କେନ୍ଦ୍ରନ ରଖାଯାଇଛି। ବାକି 143 ଜଣଙ୍କୁ ପରିବାର ଲୋକର ପାଖେ ରଖିକରି ଶିକ୍ଷା ଖର୍ଚ୍ଚ ଦିଆଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। ଭୁବନେଶ୍ୱର ଆଦିବାସୀ ପଡ଼ିଆଠାରେ ଆଉ କଳିଙ୍ଗ ହସ୍ପିଟାଲ ପାଖରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିଥି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲ୍ୟାର୍ପଣ କରିଥିଲେ। ଏ ଅବସରରେ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ଜରିଏ ମହାନ ଜନଜାତି ନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ତାଙ୍କର ତ୍ୟାଗ ବଳିଦାନ ଆଉ ଦେଶପ୍ରେମ ରାଜ୍ୟବାସୀଙ୍କ ଭିତରେ ଅମର ହୋଇକରି ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଲ୍ ସାମାଜିକ ଗଣମାଧ୍ୟମ ଜରିଏ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜ୍ ଓଡ଼ିଶା ଗସ୍ତେ ଆସିକରି ପହେଲା ପୁରୀ ଶ୍ରୀମନ୍ଦିରକେ ଯାଇଥିଲେ। ମହାପୁରୁମାନଙ୍କର ଦର୍ଶନ କରିବାର ଋତୁରୁ ଦିଲ୍ଲୀନ ରହୁଥିବା ଓଡ଼ିଆମାନଙ୍କର ଦାୟିତ୍ୱ ତାଙ୍କର ସରକାରଙ୍କର ଆଏ ବୋଲି କହିଛନ୍। ତା ଋତୁରୁ ସେ ଭୁବନେଶ୍ୱର ଫେରିକରି ରାଜ୍ୟପାଳ ହରିବାବୁ କମ୍ବମ୍ ପାର୍ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାଥି ଆଜି ସମ୍ବଲପୁର ରେଲ ଷ୍ଟେସନଠାରୁ ଭିନ୍ ଭିନ୍ ଜିଲ୍ଲାର 775 ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ବାରଣାସୀକେ ଯାତ୍ରା କରିଛନ୍। ତୀର୍ଥଯାତ୍ରୀ ଟ୍ରେନ୍କେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ପତାକା ଦେଖିକରି ଶୁଭାରମ୍ଭ କରିଥିଲେ। ଇତି ସମ୍ବଲପୁର ଜିଲ୍ଲାର 99 ଜଣ, ସୁବର୍ଣ୍ଣପୁର ଜିଲ୍ଲାର 52, ଦେବଗଡ଼ ଜିଲ୍ଲାର 27, ଅନୁଗୁଳ ଜିଲ୍ଲାର 109, ଝାରସୁଗୁଡ଼ା ଜିଲ୍ଲାର 50, ସୁନ୍ଦରଗଡ଼ ଜିଲ୍ଲାର 180, ବଲାଙ୍ଗୀର ଜିଲ୍ଲାର 141 ଆଉ ବରଗଡ଼ ଜିଲ୍ଲାର 127 ଜଣ ଯାତ୍ରୀ ସାମିଲ ଅଛନ୍। ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର 156 ଓକିଲ ସଂଘନ ଆଜି ସଭାପତି ସମ୍ପାଦକ ସଙ୍ଗେ ଭିନ୍ ଭିନ୍ ପଦପଦବୀ ଲାଗି ନିର୍ବାଚନ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନଟି ଉପସଭାପତି ଭାବେ କ୍ଷିତିଶ ଅଶୋକ ବୋଧନକର, ଯୁଗ୍ମ ସମ୍ପାଦକ ଭାବେ ଅଜୟ ଦୁବେ ଆଉ କୋଷାଧ୍ୟକ୍ଷ ଭାବେ ଯୋଗେଶ ସାହୁ ନିର୍ଦ୍ଦନ୍ଦ୍ୱୀ ନିର୍ବାଚିତ ହୋଇଛନ୍। ଜିଲ୍ଲାର ଖଡ଼ିଆଲ ଜୁଡିସିଆଲ ବାର୍ ଆସୋସିଏସନ୍ର ସଭାପତି ଭାବେ ପ୍ରତାପ କିଶୋର ଜଗତ ଜିତିଛନ୍। ଉପସଭାପତି ଭବେଶ କୁମାର ପାଣିଗ୍ରାହୀ, ସମ୍ପାଦକ ଶଙ୍କର୍ଷଣ ପଣ୍ଡା, ଯୁଗ୍ମ ସମ୍ପାଦକ ବାଞ୍ଛାନିଧି ବେହେରା ଆଉ କୋଷାଧ୍ୟକ୍ଷ ଭାବେ ଟିକେଶ୍ୱର ବେହେରା ନିର୍ଦ୍ଦନ୍ଦ୍ୱୀ ବିଜୟୀ ହୋଇଛନ୍। ଦେବଗଡ଼ ଓକିଲ ସଂଘ ନିର୍ବାଚନଟି ସଭାପତି ଭାବେ ସଚିକାନ୍ତ ଦାସ ବିଜୟୀ ହୋଇଛନ୍। ଉପସଭାପତି ଭାବେ ପୃଥ୍ୱୀରାଜ ପଟ୍ଟନାୟକ ଆର୍ ସମ୍ପାଦକ ଭାବେ ସିଦ୍ଧେଶ୍ୱର ଗୁରୁ ନିର୍ଦ୍ଦନ୍ଦ୍ୱୀ ଜିତିଛନ୍। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ଓକିଲ ସଂଘ ସଭାପତି ଭାବେ ପ୍ରତାପ ପୁରୋହିତ ଆର୍ ସମ୍ପାଦକ ଭାବେ ଗଦାଧର ନେଗି ନିର୍ବାଚିତ ହୋଇଛନ୍। ଜିଲ୍ଲାର ବୀନ ମହାରାଜପୁର, ବିନକା, ଏସ୍ ରାମପୁର, ତର୍ଭା ଆର୍ ଡୁଙ୍ଗୁରିପାଲି ଓକିଲ ସଂଘ ନିର୍ବାଚନ ବିଲ୍ ହୋଇଯାଇଛି। ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସମଗ୍ର ଶିକ୍ଷା ତରଫ ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା, ମୌଳିକ ସାକ୍ଷରତା ଆଉ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ନିଜର ତିଆରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଏ ଅବସରରେ ପୁରସ୍କୃତ କରାଯାଇଛି। ପୁରାତନ କଳା ଆଉ ସଂସ୍କୃତିର ମାଇଟ୍ ସୁବର୍ଣ୍ଣପୁରର ଶୈବ ଆଉ ଶାକ୍ତ ପରମ୍ପରାକେ ନେଇକରି ହେଉଥିବା ଦଣ୍ଡଯାତ୍ରା ଏହାଦେ ଜିଲ୍ଲାବ୍ୟାପୀ ଚାଲିଛେ। ଜିଲ୍ଲାର ଭିନ୍ ଭିନ୍ ଶିବାଳୟନୁ ବାହାରିଥିବା ରୁଦ୍ରକାଳି, ଘାଟଦଣ୍ଡ, ନିଶାଦଣ୍ଡ ସଙ୍ଗେ ରାତି ସୁଲହ ସ୍ୱାଙ୍ଗ ଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍। ଅଷ୍ଟମ ନବମ ଶତାବ୍ଦୀନୁ ସୁବର୍ଣ୍ଣପୁରର ସେତେବେଳର ରାଜାମାନଙ୍କର ପୃଷ୍ଠପୋଷକତାଥି ହେଇ ଆସୁଥିବା ଏ ଧାର୍ମିକ ଲୋକସଂସ୍କୃତି ତାର ପରମ୍ପରାକେ ଏହାଦେ ବିଲ୍ ସମ୍ଲେଇକରି ରଖିଛେ। କଳାହାଣ୍ଡି ଜିଲ୍ଲା ଭବାନୀପାଟନା ବ୍ଲକ ଜୁକସାଇ ପାଟନାଠାରେ ସିଆର୍ପିଏଫ୍ର 64 ବାଟାଲିୟନ୍ ତରଫ ଦିନିକିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଇଲାକାର ଲୁକୁ ପେପର ପ୍ଲେଟ୍, ଅଗରବତୀ ଆର୍ ମହମବତୀ ତିଆରି ତାଲିମ ଦିଆଯାଇଥିଲା। ଏତାର ସହିତ ଏସବୁ ଜିନିଷ ବନାବାର ଲାଗି ମେସିନ୍ ଆଉ ଭିନ୍ ଭିନ୍ ଦର ବଣ୍ଟା ଯାଇଥିଲା। ପଶ୍ଚିମ ଆର୍ ଭିତରିଆ ଜିଲ୍ଲାମାନଙ୍କେ ଆଇବା 2 ଦିନ ତକ ଜବର ଖରା ଜାରି ରହିବା। ଇ ଜିଲ୍ଲାମାନଙ୍କର କେତେଟା ଜାଗାନ ତାତି 43 ଡିଗ୍ରୀ ଉପରେ ରହିବା। ସମୁଦ୍ର ଖଣି ଜିଲ୍ଲାମାନଙ୍କେ ବିଲ୍ ତାତି 40 ଡିଗ୍ରୀ ଉପରେ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସମ୍ବଲପୁରନ ଆଜି ରାଜ୍ୟର ସବୁନୁ ଜହ ତାତି 42 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ହୀରାକୁଦନ 41.7, ଝାରସୁଗୁଡ଼ାନ 41.6 ଡିଗ୍ରୀ ସେଲସିୟସ୍ ରହିଥିଲା। আকাশবাণীর মন কি বাত কার্যক্রমটি আইবা কাল দেশবাসীর সঙ্গে বিচার বিনিময় করবে প্রধানমন্ত্রী। রাইজে আইবা কাল কলাহান্ডি জেলার অন্ত্যোদয় গৃহ যোজনার শুভারম্ভ করবে মুখ্যমন্ত্রী। রাজ্য সরকার আইবার তিন মাস ভিতরে আনবে সমান ভূমি নীতি, সূচনা দেলে আইনমন্ত্রী। আর পশ্চিম ওড়িশার বড়ভাগি জাগান আইবা দুই দিনে জবর খরার লাগি রহবা। আজ সম্বলপুর রাজ্যর সবুন জহতাতি 42 ডিগ্রি। আজির আঞ্চলিক খবর ইনু শেষ হল। জুহার।